ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର 47ଟି ସ୍ଥାନରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚ ମୁଖ୍ୟ ପୋପ୍ ଫ୍ରାନ୍ସିସ୍କୋ ଆଜି ରୋମ୍ରେ ହେବ ଅନ୍ତିମ ସଂସ୍କାର। ସ୍କ୍ରାମ୍ ଜେଟ୍ ଇଞ୍ଜିନ୍ ବିକାଶରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କଲା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ। ଭିସା ନିଷେଧାଦେଶ ଜାରି ହେବା ପରେ ଭାରତ ଛାଡ଼ିଲେ 219 ଜଣ ପାକିସ୍ତାନୀ ନାଗରିକ। ଏବଂ ଆଇପିଏଲ୍ T20 କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ 51,000ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ଶ୍ରୀ ମୋଦି ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତି ଅନୁଯାୟୀ ଦେଶର 47ଟି ସ୍ଥାନରେ 15 ରୋଜଗାର ମେଳା ଅନୁଷ୍ଠିତ ହେବ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ଦେଶର ବିକାଶରେ ସେମାନଙ୍କ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ଏହି ନିଯୁକ୍ତି ସହାୟକ ହେବ ବୋଲି କୁହାଯାଇଛି। ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରିବେ। ବିଶ୍ୱବ୍ୟାପୀ ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚର ମୁଖ୍ୟ ପୋପ୍ ଫ୍ରାନ୍ସିସ୍କୋ ଆଜି ରୋମ୍ର ସେଣ୍ଟ ମେରୀ ମେଜର୍ର ବାସିଲିକାଠାରେ ଅନ୍ତିମ ସଂସ୍କାର କରାଯିବ। ଭାଟିକାନ୍ ସହରର ସେଣ୍ଟ ପିଟର୍ସ ଛକରେ ଭାରତୀୟ ସମୟ ଅପରାହ୍ନ 1:30ରେ ଶେଷକୃତ୍ୟ ଆରମ୍ଭ ହେବ। ପୋପ୍ଙ୍କ ଅନ୍ତିମ ସଂସ୍କାର ସମାରୋହରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ ଓ ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧିଙ୍କ ସମେତ ହଜାର ହଜାର ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଭାରତବାସୀଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ଗତକାଲି ଭାଟିକାନ୍ ସିଟି ଗସ୍ତ କରିଛନ୍ତି। ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲିଙ୍କ ସମେତ ଅନ୍ୟାନ୍ୟ ବିଶ୍ୱ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଇଟାଲୀର ରୋମ୍ରେ ପହଞ୍ଚିବା ପରେ ସେଣ୍ଟ ପିଟର୍ସ ବାସିଲିକାଠାରେ ପୋପ୍ ଫ୍ରାନ୍ସିସ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତିଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଗୋଆ ବିଧାନସଭାର ଉପବାଚସ୍କତି ଜୋସୁଆ ଡି ସୁଜା ଉପସ୍ଥିତ ଥିଲେ। ରୋମ୍ର ସେଣ୍ଟ ମେରୀ ମେଜନ୍ଙ୍କୁ କଫିନ୍ ହସ୍ତାନ୍ତର କରାଯିବା ପରେ ଅନ୍ତିମ ସଂସ୍କାର ସମାରୋହ ଶେଷ ହେବ। ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିବା ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ତଥା ଭାଟିକାନ୍ ସିଟିର ମୁଖ୍ୟ ପୋପ୍ ଫ୍ରାନ୍ସିସ୍କର ଚଳିତ ମାସ 21 ତାରିଖରେ 88 ବର୍ଷ ବୟସରେ ପରଲୋକ ଘଟିଥିଲା। ସେ 2-2 ଥର ନିମୋନିଆରେ ପୀଡ଼ିତ ହୋଇ ପ୍ରାୟ 5 ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ। ଆଜି ପୋପ୍ଙ୍କ ଅନ୍ତିମ ସଂସ୍କାର ଅବସରରେ ଭାରତ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନିୟମିତ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ସ୍ଥାନଗୁଡ଼ିକରେ ଆଜି ଦିନକ ପାଇଁ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତିନାମା 1960 ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଥିଲା। ବୈଠକ ପରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି ପାକିସ୍ତାନକୁ ବୁନ୍ଦାଏ ବି ଜଳ ଦିଆଯିବ ନାହିଁ।
अभी उनके साथ कोई भी संधि आज तक हुई होगी और सभी संधि को रद्द कर देना चाहिए। समय लगता है सरकार ने जो अभी जल संधि को रद्द कर दी है एक अच्छा विशेषण लिया है।
ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାମଗ୍ରିକ ସୁରକ୍ଷା ପରିସ୍ଥିତି ଏବଂ ଆନୁଷଙ୍ଗିକ ଘଟଣା ସମ୍ପର୍କରେ ଶ୍ରୀନଗରରେ କେତେକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀରରେ ପହଞ୍ଚିବା ପରେ ସ୍ଥଳସେନାର ଶୀର୍ଷ ଅଧିକାରୀମାନଙ୍କ ସହ ଏକାଧିକ ବୈଠକ କରିଥିଲେ। ପରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମୀକ୍ଷା ବୈଠକରେ ଜେନେରାଲ ଦ୍ୱିବେଦୀ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ ପରିସ୍ଥିତି ଏବଂ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉପରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ କାଶ୍ମୀର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସାକ୍ଷାତ କରି ସୁରକ୍ଷା ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ପରେ ସେ କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରୁଥିବା କହିଥିଲେ। ଆସନ୍ତା 28 ତାରିଖରେ ପହଲଗାମ ଆକ୍ରମଣ ସମ୍ପର୍କରେ ଆଲୋଚନା ପାଇଁ ଜମ୍ମୁ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ନିମନ୍ତେ ଉପରାଜ୍ୟପାଳ ସୂଚିତ କରିଥିବା ଜଣାପଡ଼ିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO 1,000 ସେକେଣ୍ଡରୁ ଅଧିକ ସମୟ ଧରି ଆକ୍ଟିଭ୍ କୁଲ୍ଡ ସ୍କ୍ରାମ୍ ଜେଟ୍ କମ୍ବଷ୍ଟର ଗ୍ରାଉଣ୍ଡ ପରୀକ୍ଷଣ କରି ସ୍କ୍ରାମ୍ ଜେଟ୍ ଇଞ୍ଜିନ୍ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। DRDOର ହାଇଦ୍ରାବାଦସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପରୀକ୍ଷାଗାର ଗତକାଲି ଏହାର ଗ୍ରାଉଣ୍ଡ ଟେଷ୍ଟିଂ କରିଥିଲା। ଗତ ଜାନୁଆରୀ ମାସରେ 120 ସେକେଣ୍ଡ ପାଇଁ ହୋଇଥିବା ପରୀକ୍ଷଣ ପରେ ଗତକାଲିର ପରୀକ୍ଷଣ ସଫଳ ହୋଇଛି। ଖୁବ୍ ଶୀଘ୍ର ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଡ଼ାଣଯୋଗ୍ୟ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ଡିଆର୍ଡିଓ ପକ୍ଷରୁ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆର୍ଡିଓ, ଶିଳ୍ପ ସହଯୋଗୀ ଏବଂ ଗବେଷକମାନଙ୍କୁ ପ୍ରଶଂସା କରିଛନ୍ତି। ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହାଇପରସୋନିକ୍ ଅସ୍ତ୍ର ପ୍ରଯୁକ୍ତି ବିଦ୍ୟାକୁ ସାକାର କରିବାରେ ଏହା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଶ୍ରୀ ସିଂହ କହିଛନ୍ତି। ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ ହେଉଛି ସ୍ୱତନ୍ତ୍ର ଶ୍ରେଣୀର ଅସ୍ତ୍ରଶସ୍ତ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ୍ଦର ବେଗଠାରୁ 5 ଗୁଣରୁ ଅଧିକ ବେଗରେ ଯାତ୍ରା କରିପାରିବ। ପାକିସ୍ତାନ ନାଗରିକଙ୍କ ପାଇଁ ସାର୍କ ଭିସା ନିଷେଧାଦେଶ ଉପରେ କେନ୍ଦ୍ରୀୟ ସୁରକ୍ଷା କମିଟିର ନିଷ୍ପତ୍ତି ଅନୁଯାୟୀ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ 48 ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଗତକାଲି ଅମୃତସରସ୍ଥିତ ଅଟାରୀ ୱାଘା ଯୁଗ୍ମ ଚେକ୍ପୋଷ୍ଟ ଦେଇ 191 ଜଣ ପାକିସ୍ତାନୀ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଗୁରୁବାର ଦିନ 28 ଜଣ ପାକିସ୍ତାନୀ ନାଗରିକ ସେହି ବାଟ ଦେଇ ଫେରିଯାଇଥିଲେ। ଅନ୍ୟପକ୍ଷରେ 287 ଜଣ ଭାରତୀୟ ନାଗରିକ ମଧ୍ୟ ପାକିସ୍ତାନରୁ ଭାରତ ଫେରିଥିବା ଜଣାପଡ଼ିଛି। ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ଭାରତ ପାକିସ୍ତାନର ନାଗରିକମାନଙ୍କୁ ଦିଆଯାଇଥିବା ଭିସା ରଦ୍ଦ କରିବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ରାଜ୍ୟରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି କହିଛନ୍ତି। ଶ୍ରୀ ଶାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଭଳି ପାକିସ୍ତାନୀ ନାଗରିକମାନେ ଦେଶ ଛାଡ଼ିବେ ସେ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି। ବୈଠକରେ ପାକିସ୍ତାନୀ ନାଗରିକମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୂଚନାଯୋଗ୍ୟ, ଭାରତ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ନାଗରିକଙ୍କୁ ଦିଆଯାଇଥିବା ଦୀର୍ଘକାଳୀନ ଭିସା, କୂଟନୈତିକ ଭିସା ଓ ଅଧିକାରୀକ ଭିସା ସମେତ ଅନ୍ୟ ସମସ୍ତ ଭିସାକୁ ବାତିଲ କରିଛି। ଅନ୍ୟପକ୍ଷରେ ପୂର୍ବରୁ ଜାରି କରାଯାଇଥିବା ମେଡିକାଲ ଭିସା ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ଏବଂ ଏହାପରେ କୌଣସି ନୂଆ ଭିସା ପ୍ରଦାନ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଗ୍ୟାଙ୍ଗଟକ୍ରେ ଆଜି ଆୟୋଜିତ ହେଉଥିବା ଉତ୍ତର ପୂର୍ବାଞ୍ଚଳ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ଯୋଗଦେବେ। ଏଥିରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସମସ୍ତ ଶକ୍ତିମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଭାଗ ନେବେ। ସୂଚନା ଅନୁଯାୟୀ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଶକ୍ତି କ୍ଷେତ୍ରର ସ୍ଥିତି, ଆବଶ୍ୟକତା ଓ ବିଭିନ୍ନ ଉପାୟ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା ହେବ। ପରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍କ ଉପସ୍ଥିତିରେ ସିକ୍କିମ୍ର ସହରାଞ୍ଚଳ ଓ ଶକ୍ତି କ୍ଷେତ୍ରର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 121ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପଞ୍ଜାବ ସରକାର ରାଜ୍ୟ ଭିଜିଲାନ୍ସ ବ୍ୟୁରୋର ମୁଖ୍ୟ ଏସ୍ପିଏସ୍ ପରମାରଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି। ବିଭାଗର ଅନ୍ୟ ଦୁଇ ଅଧିକାରୀ, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ହରପ୍ରୀତ ସିଂ ମନ୍ଦର ଏବଂ ସହକାରୀ ଇନ୍ସପେକ୍ଟର ଜେନେରାଲ୍ ସ୍ୱର୍ଣ୍ଣଦୀପ ସିଂଙ୍କୁ ମଧ୍ୟ ଏହି କାରଣରୁ ନିଲମ୍ବନ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଦୁର୍ନୀତିର ତଦନ୍ତବେଳେ ସମ୍ପୃକ୍ତ ଅଧିକାରୀମାନେ ସହଯୋଗ ନ କରିବା କାରଣରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ପଶ୍ଚିମ ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ରିମୋଟ୍ ଦ୍ୱାରା ପରିଚାଳିତ ଆଇଇଡି ବିସ୍ଫୋରଣରେ 10 ଜଣ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ମୃତ୍ୟୁ ଘଟିଛି। ବଲୋଚ ଲିବରେସନ୍ ଆର୍ମି ଏହି ସୂଚନା ଦେଇଛି। କ୍ୱେଟାଠାରୁ ପ୍ରାୟ 30 କିଲୋମିଟର ଦୂର ମାର୍ଗାଟ ଚୌକିରେ ଏହି ଘଟଣା ଘଟିଛି। ବଲୋଚ ଲିବରେସନ୍ ଆର୍ମି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବା ସହ ପାକିସ୍ତାନୀ ସେନା ବିରୋଧରେ ଏହାର ଅଭିଯାନ ଜୋରଦାର ଭାବେ ଜାରି ରହିବ ବୋଲି କହିଛି। ଆଇପିଏଲ୍ ଟି20 କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 5 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଗତ ସନ୍ଧ୍ୟାରେ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ 154 ରନ୍ କରିଥିଲା। ଏହାର ଜବାବରେ ସନ୍ରାଇଜର୍ସ ହାଇଦ୍ରାବାଦ 155 ରନ୍ ସ୍କୋର କରିଥିଲା। ଆଜି କୋଲକାତାର ଇଡେନ୍ ଗାର୍ଡେନ୍ରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶର 47ଟି ସ୍ଥାନରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟ ପୋପ୍ ଫ୍ରାନ୍ସିସ୍କ ଆଜି ରୋମ୍ରେ ହେବ ଅନ୍ତିମ ସଂସ୍କାର। ସ୍କ୍ରାମ୍ ଜେଟ୍ ଇଞ୍ଜିନ୍ ବିକାଶରେ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ହାସଲ କଲା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ। ଭିସା ନିଷେଧାଦେଶ ଜାରି ହେବା ପରେ ଭାରତ ଛାଡ଼ିଲେ 219 ଜଣ ପାକିସ୍ତାନୀ ନାଗରିକ ଏବଂ ଆଇପିଏଲ୍ ଟି20 କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।